ଓମ୍ ଶାନ୍ତି। 19 ମାର୍ଚ୍ଚ 2025 ମସିହାର ଅନମୋଲ ମହାବାକ୍ୟ। ମିଠେ ବଚ୍ଚେ, ତୁମକୁ ଏହି ପୁରୁଣା ଦୁନିଆ ପୁରୁଣା ଶରୀର ଠାରୁ ବଞ୍ଚି ଥାଉ ଥାଉ ମରିବାର ଅନୁଭବ କରି ଘରକୁ ଯିବାକୁ ହେବ। ସେଥିପାଇଁ ଦେହ ଅଭିମାନ ତ୍ୟାଗ କରି ଦେହି ଅଭିମାନୀ ହୁଅ। ପ୍ରଶ୍ନ, ଭଲ ଭଲ ପୁରୁଷାର୍ଥୀ ପିଲାମାନଙ୍କର ଲକ୍ଷଣ କିପରି ହୋଇଥିବ? ଉତ୍ତର, ଯେଉଁମାନେ ଭଲ ପୁରୁଷାର୍ଥୀ ସେମାନେ ସକାଳୁ ସକାଳୁ ଅର୍ଥାତ୍ ଅମୃତ ବେଳାରୁ ଉଠି ଦେହି ଅଭିମାନୀ ହେବାର ଅଭ୍ୟାସ କରିବେ। ସେମାନେ ସର୍ବଦା ଏକମାତ୍ର ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରିବେ। ସେମାନେ ଲକ୍ଷ୍ୟ ରଖିଥାନ୍ତି ଯେ ଅନ୍ୟ କୌଣସି ବି ଦେହଧାରୀ ମନେ ନ ପଡ଼ନ୍ତୁ। ନିରନ୍ତର ବାବା ଏବଂ 84 ଜନ୍ମର ଚକ୍ର ସ୍ମୃତିରେ ରହୁ, ଏହାକୁ ମଧ୍ୟ ଅହୋ ସୌଭାଗ୍ୟ କୁହାଯିବ। ଓମ୍ ଶାନ୍ତି। ଏବେ ତୁମେମାନେ ବଞ୍ଚି ଥାଉ ଥାଉ ମରିଯାଇଛ, କିପରି ମରିଛ? ଦେହ ଅଭିମାନକୁ ତ୍ୟାଗ କଲ, ତେବେ ବାକି ରହିଲା ଆତ୍ମା। ଶରୀରର ଅଭିମାନ ତ ସମାପ୍ତ ହୋଇଯାଏ, ଆତ୍ମା ତ ମରେ ନାହିଁ। ବାବା କହୁଛନ୍ତି, ବଞ୍ଚି ଥାଉ ଥାଉ ନିଜକୁ ଆତ୍ମା ନିଶ୍ଚୟ କରି ପରମ ପିତା ପରମାତ୍ମାଙ୍କ ସହ ଯୋଗ ଲଗାଇଲେ ଆତ୍ମା ପବିତ୍ର ହୋଇଯିବ। ଯେପର୍ଯ୍ୟନ୍ତ ଆତ୍ମା ପବିତ୍ର ହୋଇନାହିଁ, ସେ ପର୍ଯ୍ୟନ୍ତ ପବିତ୍ର ଶରୀର ମିଳିବ ନାହିଁ। ଆତ୍ମା ପବିତ୍ର ହୋଇଗଲେ ଏ ପୁରୁଣା ଶରୀର ଆପେ ଆପେ ଅଲଗା ହୋଇଯିବ। ଯେପରି ସର୍ପର କାତି ସ୍ୱତଃ ଛାଡ଼ି ଯାଇଥାଏ, ସେଥିରୁ ତାର ମୋହ ତୁଟିଯାଏ, କାରଣ ସେ ଜାଣେ ମତେ ନୂଆ କାତି ମିଳିବ, ପୁରୁଣା କାତି ବାହାରିଯିବ। ପ୍ରତ୍ୟେକଙ୍କର ନିଜର ବୁଦ୍ଧି ଥାଏ ନା? ଏବେ ତୁମେମାନେ ବୁଝୁଛ ଯେ ଆମେ ବଞ୍ଚି ଥାଉ ଥାଉ ଏହି ପୁରୁଣା ଦୁନିଆରୁ ପୁରୁଣା ଶରୀରରୁ ମରିଯାଇଛୁ, ପୁଣି ତୁମେ ଆତ୍ମା ମାନେ ଶରୀର ଛାଡ଼ି କେଉଁଠାକୁ ଯିବ? ନିଜ ଘରକୁ। ପ୍ରଥମେ ପ୍ରଥମେ ତ ଏହା ପକ୍କା ମନେ ରଖ, ମୁଁ ଆତ୍ମା ଶରୀର ନୁହେଁ। ଆତ୍ମା କହୁଛି, ବାବା ମୁଁ ଆପଣଙ୍କର ହୋଇସାରିଛି, ବଞ୍ଚି ଥାଉ ଥାଉ ମରିଯାଇଛି। ଆତ୍ମାକୁ ଏବେ ଆଦେଶ ମିଳିଛି ଯେ ବାବାଙ୍କୁ ମନେ ପକାଅ, ତେବେ ତୁମେ ତମ ପ୍ରଧାନରୁ ସତୁ ପ୍ରଧାନ ହୋଇଯିବ। ଏହି ଅଭ୍ୟାସ ପକ୍କା ହେବା ଦରକାର। ଆତ୍ମା କହୁଛି, ବାବା ଆପଣ ଆସିଛନ୍ତି, ତେଣୁ ମୁଁ ଆପଣଙ୍କର ହିଁ ହେବି। ଆତ୍ମା ମେଲ୍ ଅର୍ଥାତ୍ ପୁରୁଷ, ଫିମେଲ୍ ଅର୍ଥାତ୍ ନାରୀ ନୁହେଁ। ସର୍ବଦା କହନ୍ତି ଆମେ ଭାଇ ଭାଇ ଅଟୁ, ଏପରି କହନ୍ତି ନାହିଁ ଯେ ଆମେ ସବୁ ଭଉଣୀ ସମସ୍ତେ ସମାନ। ସବୁ ପିଲାମାନଙ୍କୁ ସମ୍ପତ୍ତି ମିଳିବାର ଅଛି। ଯଦି ନିଜକୁ କନ୍ୟା କହିବେ, ତେବେ ସମ୍ପତ୍ତି କିପରି ମିଳିବ? ଆତ୍ମା ସବୁ ଭାଇ ଭାଇ ଅଟନ୍ତି। ବାବା ସମସ୍ତଙ୍କୁ କହୁଛନ୍ତି, ଆତ୍ମିକ ସନ୍ତାନ ମାନେ ମତେ ମନେ ପକାଅ, ଆତ୍ମା କେତେ ଛୋଟ। ଏହା ବହୁତ ସୂକ୍ଷ୍ମ ବୁଝିବାର କଥା। ପିଲାମାନଙ୍କର ୟାଦ ସ୍ଥାୟୀ ରହୁନାହିଁ। ସନ୍ନ୍ୟାସୀ ମାନେ ଦୃଷ୍ଟାନ୍ତ ଦିଅନ୍ତି, ମୁଁ ମଇଁଷି ମୁଁ ମଇଁଷି, ଏପରି କହିବା ଦ୍ୱାରା ମଇଁଷି ପରି ହୋଇଯାନ୍ତି। ବାସ୍ତବରେ କଣ କେହି ମଇଁଷି ହୁଅନ୍ତି? ବାବା ତ କହୁଛନ୍ତି, ନିଜକୁ ଆତ୍ମା ନିଶ୍ଚୟ କର। ଏହି ଆତ୍ମା ଓ ପରମାତ୍ମାଙ୍କର ଜ୍ଞାନ ତ କେହି ଜାଣିନାହାନ୍ତି, ସେଥିପାଇଁ ଏପରି କଥାମାନ କହିଦେଉଛନ୍ତି। ଏବେ ତୁମକୁ ଦେହି ଅଭିମାନୀ ହେବାର ଅଛି, ମୁଁ ଆତ୍ମା ଏହି ପୁରୁଣା ଶରୀର ତ୍ୟାଗ କରି ପୁଣି ନୂଆ ନେବି। ମନୁଷ୍ୟ ମୁଖ ଦ୍ୱାରା ମଧ୍ୟ କହନ୍ତି ଆତ୍ମା ତାରକା ଅଟେ, ଭୃକୁଟି ମଝିରେ ରହେ, ପୁଣି କହିଦିଅନ୍ତି ବୁଢା ଆଙ୍ଗୁଳି ପରି ଅଟେ। କେଉଁଠି କୁହନ୍ତି ତାରକା, କେଉଁଠି ଆଙ୍ଗୁଳି? ପୁଣି ମାଟିର ଶାଳଗ୍ରାମ ତିଆରି କରନ୍ତି, ଆତ୍ମା ତ ଏତେ ବଡ଼ ହୋଇପାରିବ ନାହିଁ। ତେ ମନୁଷ୍ୟ ଦେହ ଅଭିମାନୀ ଅଟନ୍ତି ନା, ତେଣୁ ଚିତ୍ର ବଡ଼ ବଡ଼ ତିଆରି କରିଦେଉଛନ୍ତି। ଏହା ତ ବହୁତ ସୂକ୍ଷ୍ମ କଥା। ମନୁଷ୍ୟ ଭକ୍ତି ମଧ୍ୟ ଏକାନ୍ତରେ କୁଠରୀରେ ବସି କରନ୍ତି। ତୁମକୁ ତ ଗୃହସ୍ଥ ବ୍ୟବହାରରେ କର୍ମଧନ୍ଦାରେ ରହି ବୁଦ୍ଧିରେ ଏହାକୁ ପକ୍କା କରିବାର ଅଛି କି ମୁଁ ଆତ୍ମା। ବାବା କହୁଛନ୍ତି, ମୁଁ ତୁମର ପିତା ମଧ୍ୟ କେତେ ଛୋଟ ବିନ୍ଦୁ ଅଟେ। ଏପରି ନୁହେଁ ଯେ ମୁଁ ବଡ଼, ମୋ ଠାରେ ସମ୍ପୂର୍ଣ୍ଣ ଜ୍ଞାନ ରହିଛି। ଆତ୍ମା ଓ ପରମାତ୍ମା ଦୁହେଁ ଏକାପରି ଅଟନ୍ତି। କେବଳ ତାଙ୍କୁ ପରମ କୁହାଯାଏ। ଏହା ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ବାବା କହୁଛନ୍ତି, ମୁଁ ତ ଅମର ଅଟେ। ମୁଁ ଯଦି ଅମର ନ ହୋଇଥାନ୍ତି ତୁମକୁ ପବିତ୍ର କିପରି କରିଥାନ୍ତି, ତୁମକୁ ମିଠା ସନ୍ତାନ କିପରି କହିଥାନ୍ତି। ଆତ୍ମା ହିଁ ସବୁ କିଛି କରିଥାଏ। ବାବା ଆସି ଦେହି ଅଭିମାନୀ କରୁଛନ୍ତି, ଏଥିରେ ହିଁ ମେହନତ କରିବାକୁ ପଡିବ। ବାବା କହୁଛନ୍ତି, ମତେ ହିଁ ମନେ ପକାଅ, ଅନ୍ୟ କାହାକୁ ମନେ ପକାଅ ନାହିଁ। ଯୋଗୀ ତ ଦୁନିଆରେ ବହୁତ ଅଛନ୍ତି। କନ୍ୟା ଯେତେବେଳେ ବିବାହ କରେ ତାର ବୁଦ୍ଧି ଯୁଗ ସ୍ୱାମୀ ସାଥିରେ ଲାଗିଯାଏ ନା। ପୂର୍ବରୁ କଣ ଏପରି ଥିଲା କି ସ୍ୱାମୀଙ୍କୁ ଦେଖିଲା ପରେ ତାଙ୍କୁ ମନେ ପକାଏ? ଏବେ ବାବା କହୁଛନ୍ତି, କେବଳ ମତେ ମନେ ପକାଅ। ଏହି କଥାର ଭଲ ଭାବେ ଅଭ୍ୟାସ ଦରକାର। ଯିଏ ଭଲ ପୁରୁଷାର୍ଥୀ ସନ୍ତାନ ସେମାନେ ସକାଳୁ ସକାଳୁ ଉଠି ସେହି ଅଭିମାନୀ ହୋଇ ରହିବାର ଅଭ୍ୟାସ କରିବେ। ଭକ୍ତି ମଧ୍ୟ ସକାଳୁ କରିଥାନ୍ତି ନା, ନିଜ ନିଜର ଇଷ୍ଟ ଦେବଙ୍କୁ ମନେ ପକାନ୍ତି। ହନୁମାନଙ୍କର ବି କେତେ ପୂଜା କରୁଛନ୍ତି, କିନ୍ତୁ କିଛି ଜାଣିନାହାନ୍ତି। ବାବା ଆସି ବୁଝାଉଛନ୍ତି, ତୁମର ବୁଦ୍ଧି ମାଙ୍କଡ ପରି ହୋଇଯାଇଛି। ଏବେ ପୁଣି ତୁମେ ଦେବତା ହେଉଛ, ଏବେ ଏହା ପତିତ ତମ ପ୍ରଧାନ ଦୁନିଆ ଅଟେ। ଏବେ ତୁମେ ଆସିଛ ବେହଦ ପିତାଙ୍କ ପାଖକୁ। ମୁଁ ତ ପୁନର୍ଜନ୍ମ ରହିତ ଅଟେ, ଏହି ଶରୀର ବ୍ରହ୍ମା ବାବାଙ୍କର ଅଟେ। ମୋର କୌଣସି ଶାରୀରିକ ନାମ ନାହିଁ, ମୋର ନାମ ହେଲା କଲ୍ୟାଣକାରୀ ଶିବ। ତୁମେମାନେ ଜାଣିଛ କଲ୍ୟାଣକାରୀ ଶିବ ବାବା ଆସି ନର୍କକୁ ସ୍ୱର୍ଗ କରୁଛନ୍ତି। ବାବା କେତେ କଲ୍ୟାଣ କରୁଛନ୍ତି, ନର୍କର ଏକଦମ ବିନାଶ କରାଇ ଦେଉଛନ୍ତି। ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଏବେ ସ୍ଥାପନା ହେଉଛି। ଏମାନେ ହେଲେ ପ୍ରଜାପିତା ବ୍ରହ୍ମା ମୁଖ ବଂଶାବଳୀ। ଚାଲିଲା ବୁଲିଲା ବେଳେ ପରସ୍ପରଙ୍କୁ ସାବଧାନ କର, ମନ ମନା ଭବ। ବାବା କହୁଛନ୍ତି, ମତେ ମନେ ପକାଇଲେ ବିକର୍ମ ବିନାଶ ହେବ। ପତିତ ପାବନ ତ ବାବା ଅଟନ୍ତି ନା, ସେମାନେ ଭୁଲରେ ଶିବ ଭଗବାନ ବାଚ ବଦଳରେ କୃଷ୍ଣ ଭଗବାନ ବାଚ ଲେଖିଦେଇଛନ୍ତି। ଭଗବାନ ତ ନିରାକାର ଅଟନ୍ତି, ତାଙ୍କୁ ପରମ ପିତା ପରମାତ୍ମା କୁହାଯାଏ। ତାଙ୍କର ନାମ ହେଲା ଶିବ। ଶିବଙ୍କର ମଧ୍ୟ ବହୁତ ପୂଜା କରାଯାଏ। ଶିବ କାଶୀ ଶିବ କାଶୀ କହି ଚାଲିଥାନ୍ତି। ଭକ୍ତି ମାର୍ଗରେ ଅନେକ ପ୍ରକାରର ନାମ ରଖିଦେଇଛନ୍ତି। ରୋଜଗାର ପାଇଁ ଅନେକ ପ୍ରକାରର ମନ୍ଦିର ତିଆରି କରିଛନ୍ତି। ତାଙ୍କର ଅସଲ ନାମ ହେଲା ଶିବ। ପୁଣି ସୋମନାଥ ନାମ ରଖିଛନ୍ତି। ସୋମନାଥ ଅର୍ଥାତ୍ ସୋମରସ ପାନ କରାଉଛନ୍ତି, ଜ୍ଞାନ ଧନ ଦେଉଛନ୍ତି। ତାପରେ ଯେତେବେଳେ ପୂଜାରୀ ହୁଅନ୍ତି, ତାଙ୍କର ମନ୍ଦିର ତିଆରି କରିବାକୁ କେତେ ଖର୍ଚ୍ଚ କରନ୍ତି, କାରଣ ସେ ସୋମରସ ପାନ କରାଇଛନ୍ତି ନା। ସୋମନାଥଙ୍କ ସହ ସୋମନାଥିନୀ ମଧ୍ୟ ଥିବେ। ଯଥା ରାଜାରାଣୀ ତଥା ପ୍ରଜା ସମସ୍ତେ ସୋମନାଥ ସୋମନାଥିନୀ ଅଟନ୍ତି। ତୁମେ ସୁନାର ଦୁନିଆକୁ ଯାଉଛ, ସେଠାରେ ସୁନାର ଇଟା ଥାଏ, ନହେଲେ କାନ୍ଥ ଆଦି କିପରି ତିଆରି ହେବ? ବହୁତ ସୁନା ଥାଏ, ସେଥିପାଇଁ ତାକୁ ସୁନାର ଦୁନିଆ କୁହାଯାଏ। ଏହା ହେଉଛି ଲୁହା ଏବଂ ପଥରର ଦୁନିଆ। ସ୍ୱର୍ଗର ନାମ ଶୁଣି ମୁହଁରେ ଖୁସିରେ ପାଣି ଆସିଯାଏ। ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ ଓ ନାରାୟଣ ଅଲଗା ଅଲଗା ହେବେ ନା। ତୁମେ ବିଷ୍ଣୁପୁରୀର ମାଲିକ ହେଉଛ, ଏବେ ତୁମେ ରାବଣପୁରୀରେ ଅଛ। ତେଣୁ ଏବେ ବାବା କହୁଛନ୍ତି, ନିଜକୁ ଆତ୍ମା ଭାବି ମତେ ମନେ ପକାଅ। ବାବା ମଧ୍ୟ ପରମ ଧାମରେ ରହୁଛନ୍ତି, ତୁମେ ଆତ୍ମା ମାନେ ମଧ୍ୟ ପରମ ଧାମରେ ରହିଥାଅ। ବାବା କହୁଛନ୍ତି ତୁମକୁ କିଛି କଷ୍ଟ ଦେଉ ନାହିଁ, ବହୁତ ସହଜ କଥା। ବାକି ଏହି ରାବଣ ଶତ୍ରୁ ହୋଇ ତୁମ ସାମ୍ନାରେ ଠିଆ ହୋଇଛି, ସେ ହିଁ ବିଘ୍ନ ପକାଉଛି। ଜ୍ଞାନରେ ବିଘ୍ନ ପଡ଼େ ନାହିଁ, ଯୋଗରେ ହିଁ ବିଘ୍ନ ପଡ଼େ। ଘଡ଼ିକୁ ଘଡ଼ି ମାୟା ଭୁଲାଇ ଦେଉଛି, ଦେହ ଅଭିମାନୀ କରାଇ ଦେଉଛି, ବାବାଙ୍କୁ ମନେ ପକାଇବାକୁ ଦେଉନାହିଁ। ଏହିପରି ଯୁଦ୍ଧ ଚାଲିଛି। ବାବା କହୁଛନ୍ତି ତୁମେ କର୍ମଯୋଗୀ ଅଟ। ଆଚ୍ଛା, ଦିନରେ ମନେ ପକାଇ ପାରୁନାହଁ, ତେବେ ରାତିରେ ମନେ ପକାଅ। ରାତିର ଅଭ୍ୟାସ ଦିନରେ କାମରେ ଆସିବ। ନିରନ୍ତର ସ୍ମୃତିରେ ରହୁ, ଯେଉଁ ବାବା ମତେ ବିଶ୍ୱର ମାଲିକ କରୁଛନ୍ତି ମୁଁ ତାଙ୍କୁ ମନେ ପକାଉଛି। ବାବାଙ୍କର ସ୍ମୃତି ଓ 84 ଜନ୍ମର ଚକ୍ର ମନେ ରହିଲେ ଅହୋ ସୌଭାଗ୍ୟ। ଅନ୍ୟମାନଙ୍କୁ ବି ଶୁଣାଇବାର ଅଛି। ଭଉଣୀ ଓ ଭାଇମାନେ, ଏବେ କଳିଯୁଗ ପୁରା ହୋଇ ସତ୍ୟଯୁଗ ଆସୁଛି। ବାବା ଆସିଛନ୍ତି ସତ୍ୟଯୁଗ ପାଇଁ ରାଜଯୁଗ ଶିଖାଉଛନ୍ତି। କଳିଯୁଗ ପରେ ସତ୍ୟଯୁଗ ଆସିବ। ଏକ ବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ମନେ ପକାନ୍ତୁ ନାହିଁ। ବାନପ୍ରସ୍ଥୀମାନେ ଯାଇ ସନ୍ନ୍ୟାସୀମାନଙ୍କର ସଙ୍ଗ କରନ୍ତି। ବାନପ୍ରସ୍ଥ ଅର୍ଥାତ୍ ସେଠାରେ ବାଣୀର କାମ ନଥାଏ, ଆତ୍ମା ଶାନ୍ତ ଅବସ୍ଥାରେ ରହେ। ଆତ୍ମା କେବେ ଲୀନ ହୋଇପାରିବ ନାହିଁ। ଡ୍ରାମାରୁ କେହି ମଧ୍ୟ ପାଠ ଧରି ବାହାରି ଯାଇପାରିବେ ନାହିଁ। ବାବା ଏହା ମଧ୍ୟ ବୁଝାଉଛନ୍ତି, ଏକା ବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ମନେ ପକାଅ ନାହିଁ। ଅନ୍ୟ ସବୁ କିଛି ଦେଖୁଥିଲେ ବି ମନେ ପକାଅ ନାହିଁ। ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ, ଏହା ଶ୍ମଶାନ ଭୂମି ଅଟେ ନା, ମୁର୍ଦ୍ଦାର ମାନଙ୍କୁ କେବେ ମନେ ପକାଯାଏ କି? ବାବା କହୁଛନ୍ତି ଏମାନେ ସବୁ ମରି ପଡିଛନ୍ତି, ମୁଁ ଆସିଛି ପତିତ ମାନଙ୍କୁ ପାବନ କରି ନେଇଯାଉଛି, ଏଠାରେ ଏସବୁ ସମାପ୍ତ ହୋଇଯିବ। ଆଜିକାଲି ଯେଉଁ ବମ୍ ଆଦି ତିଆରି କରୁଛନ୍ତି ତାହା ବହୁତ ତୀକ୍ଷ୍ଣ। କହୁଛନ୍ତି ଏଠାରେ ବସି ଯେଉଁଠାକୁ ଛାଡ଼ିବୁ ସେଇଠାରେ ହିଁ ପଡିବ, ଏହା ପୂର୍ବ ନିର୍ଦ୍ଧାରିତ କଳ୍ପ ପୂର୍ବ ସଦୃଶ ପୁନଃ ବିନାଶ ହେବ। ଭଗବାନ ଆସି ନୂଆ ଦୁନିଆ ପାଇଁ ରାଜଯୁଗ ଶିଖାଉଛନ୍ତି। ଏହା ମହାଭାରତ ଲଢାଇ ଅଟେ, ଯାହାର ଶାସ୍ତ୍ରରେ ଗାୟନ ରହିଛି। ନିଶ୍ଚିତ ଭାବରେ ଭଗବାନ ଆସିଛନ୍ତି ସ୍ଥାପନା ଓ ବିନାଶ କରିବାକୁ। ଚିତ୍ର ମଧ୍ୟ ସ୍ପଷ୍ଟ ରହିଛି, ତୁମେ ସାକ୍ଷାତକାର କରୁଛ। ଆମେ ଏପରି ଲକ୍ଷ୍ମୀନାରାୟଣ ହେବୁ, ଏଠାରେ ପଢିଥିବା ପାଠ ଭୁଲିଯିବ। ସେଠାରେ ତ ବାରିଷ୍ଟର ଡାକ୍ତର ଆଦିଙ୍କର ଦରକାର ନଥାଏ, ତୁମେ ତ ଏଠାକାର ପାଠପଢା ଅନୁସାରେ ବର୍ଷା ପ୍ରାପ୍ତ କରୁଛ। କଳା କୌଶଳ ବି ସବୁ ଏହିଠାରୁ ହିଁ ଶିଖିକରି ଯିବେ। ଘର ନିର୍ମାଣ କରୁଥିବା ଆତ୍ମା ଏଠାରେ ବହୁତ ଭଲ ଘର ତିଆରି କରୁଥିଲେ, ସେଠାରେ ବି ତିଆରି କରିବେ। ବଜାର ଆଦି ବି ରହିବ ନା, କାରବାର ତ ଚାଲିବ। ଏହିଠାରେ ଅର୍ଜନ କରିଥିବା ଦକ୍ଷତା ସେଠାକୁ ନେଇଯାଇଥାନ୍ତି। ବିଜ୍ଞାନ ଦ୍ଵାରା ମଧ୍ୟ ଭଲ କଳା କୌଶଳ ଶିଖୁଛନ୍ତି, ତାହା ସବୁ ସେଠାରେ କାମରେ ଆସିବ। ସେମାନେ ପ୍ରଜାରେ ଆସିବେ, ତୁମମାନଙ୍କୁ ତ ପ୍ରଜାରେ ଆସିବାର ନାହିଁ। ତୁମେ ଆସିଛ ବାବା ମମାଙ୍କ ସିଂହାସନର ଅଧିକାରୀ ହେବା ପାଇଁ। ବାବା ଯେଉଁ ଶ୍ରୀମଦ ଦେଉଛନ୍ତି ତାହା ପାଳନ କରିବାର ଅଛି। ସର୍ବଶ୍ରେଷ୍ଠ ଶ୍ରୀମଦ ତ ଗୋଟିଏ ଦେଉଛନ୍ତି, ମତେ ମନେ ପକାଅ। କାହାର ତ ଭାଗ୍ୟ ହଠାତ୍ ଖୋଲି ଯାଉଛି, କୌଣସି ନା କୌଣସି କାରଣ ନିମିତ୍ତ ହୋଇଯାଏ। କୁମାରୀମାନଙ୍କୁ ମଧ୍ୟ ବାବା କହୁଛନ୍ତି ବିବାହ ତ ବରବାଦର କାରଣ ହୋଇଯିବ, ଏହି ନର୍ଦ୍ଦମାରେ ପଡ ନାହିଁ। ତୁମେ କଣ ବାବାଙ୍କର କଥା ମାନିବ ନାହିଁ, ସ୍ୱର୍ଗର ମହାରାଣୀ ହେବ ନାହିଁ। ନିଜ ସାଥିରେ ପ୍ରତିଜ୍ଞା କରିବାର ଅଛି, କି ମୁଁ ସେହି ନର୍କ ଦୁନିଆକୁ ଯିବି ନାହିଁ, ସେହି ଦୁନିଆକୁ କେବେ ହେଲେ ମନେ ପକାଇବି ନାହିଁ। ଶ୍ମଶାନକୁ କେବେ ମନେ ପକାନ୍ତି କି? ଏଠାରେ ତ ତୁମେ କହୁଛ କିପରି ଏହି ଶରୀର ତ୍ୟାଗ କରିବୁ ଏବଂ ନିଜର ସ୍ୱର୍ଗକୁ ଯିବୁ। ଏବେ 84 ଜନ୍ମ ପୁରା ହେଲା, ଏବେ ଆମେ ନିଜ ଘରକୁ ଯାଉଛୁ, ଅନ୍ୟମାନଙ୍କୁ ମଧ୍ୟ ଏହା ଶୁଣାଇବାର ଅଛି। ଏହା ମଧ୍ୟ ବୁଝୁଛ, ବାବାଙ୍କ ଛଡ଼ା ସତ୍ୟଯୁଗର ରାଜତ୍ୱ ଅନ୍ୟ କେହି ଦେଇପାରିବେ ନାହିଁ। ଏହି ରଥକୁ ମଧ୍ୟ କର୍ମଭୋଗ ଭୋଗିବାକୁ ତ ପଡ଼ିବ ନା। ବାପ ଦାଦାଙ୍କର ମଧ୍ୟ ପରସ୍ପର ମଧ୍ୟରେ ବାର୍ତ୍ତାଳାପ ହୋଇଥାଏ। ଏହି ବ୍ରହ୍ମା ବାବା କହନ୍ତି, ବାବା ଆଶୀର୍ବାଦ କରିଦିଅ, କାଶ ପାଇଁ କିଛି ଔଷଧ ଦିଅ ବା ଛୁମନ୍ତ୍ର ଉଡାଇ ଦିଅ। ବାବା କହିଥାନ୍ତି, ନା ଏହା ତ ଭୋଗିବାର ହିଁ ଅଛି, ତୁମର ଏହି ରଥ ଲୋନ୍ ନେଉଛି, ତା ବଦଳର ପାରିଶ୍ରମିକ ତ ଦେଇଦେଉଛି, ବାକି ଏହା ତ ତୁମର ହିସାବ କିତାବ, ଅନ୍ତ ପର୍ଯ୍ୟନ୍ତ କିଛି ନା କିଛି ହେଉଥିବ। ଯଦି ତୁମକୁ ଆଶୀର୍ବାଦ କରିବି ତେବେ ସମସ୍ତଙ୍କୁ କରିବାକୁ ପଡିବ। ଆଜି ଏହି ଝିଅ ଏଠାରେ ବସିଛି, କାଲି ଟ୍ରେନରେ ଦୁର୍ଘଟଣା ହୋଇଯିବ, ଶରୀର ତ୍ୟାଗ କରିଦେବ। ବାବା କହିବେ, ଡ୍ରାମା, ଏପରି କହିପାରିବ ନାହିଁ କି ବାବା ପୂର୍ବରୁ କାହିଁକି କହିଲେ ନାହିଁ, ଏପରି ନିୟମ ନାହିଁ, ମୁଁ ତ ଆସୁଛି ପତିତରୁ ପାବନ କରିବାକୁ, ଏହି କଥା ସବୁ କହିବାକୁ ଆସୁନାହିଁ। ନିଜର ଏହି ହିସାବ କିତାବ ତ ତୁମକୁ ହିଁ ଚୁକ୍ତ କରିବାର ଅଛି, ଏଥିରେ ଆଶୀର୍ବାଦର କଥା ନାହିଁ। ଆଶୀର୍ବାଦ ପାଇବାକୁ ହେଲେ ସନ୍ନ୍ୟାସୀ ମାନଙ୍କ ପାଖକୁ ଯାଅ। ବାବା ତ ଗୋଟିଏ କଥା ବତାଉଛନ୍ତି, ମତେ ଏଥିପାଇଁ ଡାକିଛ ଯେ ଆମକୁ ଆସି ନର୍କରୁ ସ୍ୱର୍ଗକୁ ନେଇ ଚାଲ। ଗାୟନ ମଧ୍ୟ କରନ୍ତି, ପତିତ ପାବନ ସୀତାରାମ, କିନ୍ତୁ ଅର୍ଥ ଓଲଟା କରିଦେଇଛନ୍ତି, ପୁଣି ରାମଙ୍କର ମହିମା କରୁଛନ୍ତି, ରଘୁପତି ରାଘବ ରାଜା ରାମ। ବାବା କହୁଛନ୍ତି, ଏ ଭକ୍ତି ମାର୍ଗରେ ତୁମେ କେତେ ପଇସା ହରାଇଛ, ଗୋଟିଏ ଗୀତ ମଧ୍ୟ ଅଛି ନା, କିଆ କୌତୁକ ଦେଖା, ଦେବୀ ମାନଙ୍କର ମୂର୍ତ୍ତି ତିଆରି କରି ପୂଜା କରି ପୁଣି ସମୁଦ୍ରରେ ପକାଇ ଦେଉଛନ୍ତି, ଏବେ ବୁଝି ହେଉଛି କେତେ ପଇସା ବରବାଦ କରୁଛନ୍ତି, ପୁଣି ମଧ୍ୟ କରିବେ। ସତ୍ୟ ଯୁଗରେ ତ ଏପରି କାମ ହୁଏ ନାହିଁ, ସେକେଣ୍ଡ ପରେ ସେକେଣ୍ଡ ଡ୍ରାମା ନିର୍ଦ୍ଧାରିତ ରହିଛି, କଳ୍ପ ପରେ ପୁଣି ଏହାର ପୁନରାବୃତ୍ତି ହେବ। ଡ୍ରାମାକୁ ବହୁତ ଭଲ ଭାବରେ ବୁଝିବା ଦରକାର। ଆଚ୍ଛା, କେହି ଅଧିକ ମନେ ପକାଇ ପାରୁନାହାନ୍ତି, ତେବେ ବାବା କହୁଛନ୍ତି କେବଳ ଅଳ୍ପ ଅବେ, ବାବା ଓ ବାଦଶାହୀକୁ ମନେ ପକାଅ। ଅନ୍ତରରେ ସର୍ବଦା ଏହି ଚିନ୍ତନ ଚାଲୁଥାଉ ଯେ ଆମେ ଆତ୍ମା କିପରି 84 ଚକ୍ର ଲଗାଇ ଆସିଛୁ, ଚିତ୍ର ଉପରେ ବୁଝାଅ, ବହୁତ ସହଜ ହେବ, ଏହା ରୁହାନି ପିଲାମାନଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ। ବାବା ପିଲାମାନଙ୍କ ସାଥିରେ ବାର୍ତ୍ତାଳାପ କରୁଛନ୍ତି, ଅନ୍ୟ କାହା ସହିତ ତ କରିପାରିବେ ନାହିଁ। ବାବା କହୁଛନ୍ତି, ନିଜକୁ ଆତ୍ମା ନିଶ୍ଚୟ କର, ଆତ୍ମା ହିଁ ସବୁକିଛି କରୁଛି। ବାବା ମନେ ପକାଇ ଦେଉଛନ୍ତି, ତୁମେ 84 ଜନ୍ମ ନେଇଛ, ମନୁଷ୍ୟ ହିଁ ହେଉଛ। ଯେପରି ବାବା ଅଧ୍ୟାଦେଶ ଜାରି କରୁଛନ୍ତି ଯେ ବିକାରୀ ହୁଅ ନାହିଁ, ସେହିପରି ଏହି ଅଧ୍ୟାଦେଶ ମଧ୍ୟ ଜାରି କରୁଛନ୍ତି ଯେ କାହାରିକୁ କାନ୍ଦିବାର ନାହିଁ। ସତ୍ୟଯୁଗ ତ୍ରେତାରେ କେବେ କେହି କାନ୍ଦନ୍ତି ନାହିଁ, ଛୋଟ ପିଲା ବି କାନ୍ଦିବେ ନାହିଁ, ଡ୍ରାମାରେ କାନ୍ଦିବାର ନିୟମ ନାହିଁ, ତାହା ହେଉଛି ହର୍ଷିତ ରହିବାର ଦୁନିଆ। ସେଠିକାର ସବୁ ଅଭ୍ୟାସ ଏହିଠାରେ ହିଁ କରିବାକୁ ହେବ। ଆଚ୍ଛା, ମିଠା ମିଠା ଶିଖିଲ ଧେ, ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, 1 ବାବାଙ୍କ ଠାରୁ ଆଶୀର୍ବାଦ ମାଗିବା ପରିବର୍ତ୍ତେ ଯୁଗର ଯାତ୍ରା ଦ୍ୱାରା ନିଜର ସମସ୍ତ ହିସାବ କିତାବ ଚୁକ୍ତ କରିବାକୁ ହେବ। ପାବନ ହେବାର ପୁରୁଷାର୍ଥ କରିବାକୁ ହେବ। ଏ ଡ୍ରାମାର ରହସ୍ୟ ଯଥାର୍ଥ ଭାବେ ବୁଝିବାକୁ ହେବ। ଦୁଇ ନମ୍ବର, ଏହି ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ମନେ ପକାଇବାର ନାହିଁ। ସର୍ବଦା କର୍ମଯୋଗୀ ହେବାକୁ ହେବ। ସଦା ସର୍ବଦା ହର୍ଷିତ ରହିବାର ଅଭ୍ୟାସ କରିବାକୁ ହେବ। କେବେ ବି କାନ୍ଦିବାର ନାହିଁ। ବରଦାନ, ଘର ଗୃହସ୍ଥ ଭିତରେ ରହି ମୋର ପଣିଆକୁ ତ୍ୟାଗ କରିଥିବା ସଚ୍ଚା ଟ୍ରଷ୍ଟି ମାୟାଜିତ ହବ। ଯେପରି ଅଳିଆ ଆବର୍ଜନା ଭିତରେ ପୋକ ଜୋକ ଜନ୍ମ ନେଇଥାନ୍ତି, ସେହିପରି ଯେତେବେଳେ କୌଣସି ମୋର ପଣିଆ ଆସୁଛି ସେତେବେଳେ ହିଁ ମାୟା ଜନ୍ମ ନେଉଛି। ତେଣୁ ମାୟାଜିତ ହେବାର ସହଜ ଉପାୟ ହେଲା ନିଜକୁ ସର୍ବଦା ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ମନେ କରିବା। ବ୍ରହ୍ମା କୁମାର ଅର୍ଥ ଟ୍ରଷ୍ଟି। ଟ୍ରଷ୍ଟିର କାହା ସହିତ ମୋହ ନଥାଏ, କାରଣ ତା ଭିତରେ ମୋର ପଣିଆ ନଥାଏ। ଯଦି ଗୃହସ୍ଥୀ ମନେ କରିବ ତେବେ ମାୟା ଆସିବ, ଏବଂ ଟ୍ରଷ୍ଟି ମନେ କରିଲେ ମାୟା ଚାଲିଯିବ। ସେଥିପାଇଁ ମୋର ପଣିଆ ଠାରୁ ନିଆରା ହୋଇ ଯଦି ଘର ଗୃହସ୍ଥର କାର୍ଯ୍ୟ କରିବ ତେବେ ମାୟା ପ୍ରୁଫ ଅର୍ଥାତ୍ ମାୟା ଠାରୁ ସୁରକ୍ଷିତ ରହିପାରିବ। ସ୍ଲୋଗାନ, ଯେଉଁଠାରେ ଅଭିମାନ ଅଛି ସେଠାରେ ଅପମାନର ଅନୁଭବ ନିଶ୍ଚିତ ହେବ। ଅବ୍ୟକ୍ତ ଇସାରା, ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ। ଆପଣଙ୍କର ଆନ୍ତରିକ ସ୍ୱଚ୍ଛତା ସତ୍ୟତା ଉଠିବା ବସିବା ସମୟରେ ବାଣୀରେ ସେବା କରିବାରେ ଅନ୍ୟମାନଙ୍କୁ ଅନୁଭବ ହେଉ, ତେବେ ପରମାତ୍ମ ପ୍ରତ୍ୟକ୍ଷତାର ନିମିତ୍ତ ହୋଇପାରିବ। ସେଥିପାଇଁ ପବିତ୍ରତାର ଦୀପ ସର୍ବଦା ଜଳୁଥାଉ, ଟିକେ ବି ହଲଚଲ ନ ହେଉ। ଯେତେ ପବିତ୍ରତାର ଦୀପ ଅଚଳ ହେବ ସେତେ ସହଜରେ ବାବାଙ୍କୁ ଚିହ୍ନି ପାରିବ। ଓମ୍ ଶାନ୍ତି।